ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। 17 ନମ୍ବର ଓଡ଼ିଶା ବିଧାନସଭାର ବିଧାୟକମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରହିଛି। ଆଇଜ ଧାରିଜ କାର୍ଯ୍ୟସୂଚୀ ଅନୁସାରେ ଦିନ 10 ବଜେ ଗଣତନ୍ତ୍ର ଥିବା ଦକ୍ଷତା କମିଟିର ସିଷ୍ଟମ ଉପରେ ସାଂସଦ ଭର୍ତ୍ତୃହରି ମହତାବ 11:15 ଥିବା ବିଧେୟକ ପ୍ରକ୍ରିୟା ଉପରେ ଆଘର ମନ୍ତ୍ରୀ ନରସିଂହ ମିଶ୍ର ବକ୍ତବ୍ୟ ଦେବେ। ତାର ଉତ୍ତରୁ ଉଦ୍ଯାପନୀ ଅଧିବେଶନ ରାଜ୍ୟସଭାର ଉପାଧ୍ୟକ୍ଷ ଶ୍ରୀ ହରିବଂଶ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଗଲାକାଲିନୁ ମୂଲ ହୋଇଥିବା ଏହି ଦୁଇଦିନିଆ ତାଲିମ ଶିବିର ଥି ନୂଆକରି ନିର୍ବାଚିତ ବିଧାୟକମାନଙ୍କୁ ବିଧାନସଭା କାମ ସହିତ ଭିନ୍ ଭିନ୍ ବିଷୟ ଥି ଗୃହର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଥି ଭାଗ ନେବାର ଲାଗି ତାଲିମ ଦିଆଯାଉଛି। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଶିକ୍ଷା ଖାଲି ଦକ୍ଷତାର ଲାଗି ନୁହେଁ, ବରଂ ପ୍ରତିଭାକେ ଚିହ୍ନଟ କରବାର, ନୂଆ ଉଦ୍ୟମକେ ତହକାବାର ଆଉ ଥିର୍ ସମୁଦାୟ ଗଠନ ଲାଗି ମହତ୍ତ୍ୱପୂର୍ଣ୍ଣ ଆୟ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ନିରନ୍ତର ବିକାଶ ଆଉ ସାଧାରଣ ବୈଷୟିକ ଆହ୍ୱାନର ମୁକାବିଲା ଲାଗି ଶିକ୍ଷା ଗୋଟିଏ ମଜବୁତ ଉତ୍ପ୍ରେରକ ବୋଲି ସେ ଗଲାକାଲି ଆଭାସୀ ଜରିଏ ଥର୍ଡ ଭଏସ୍ ଅଫ୍ ଗ୍ଲୋବାଲ୍ ସମିଟ୍ ଥି କହିଛନ୍। ସେ ଆହୁରି କହିଛନ୍ ଯେ ଶିକ୍ଷା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ପରିକଳ୍ପନାର ମୂଳଦୁଆ। ତାଙ୍କ ନେତୃତ୍ୱ ଥି ଭାରତକେ ଏକବିଂଶ ଶତାବ୍ଦୀର ଜ୍ଞାନ ଅର୍ଥନୀତି ଭାବେ ପରିଣତ କରବାର ଲାଗି ଜାତୀୟ ଶିକ୍ଷାନୀତି ପ୍ରଣୟନ ହୋଇଛେ ଆଉ ଇଥି ମାତୃଭାଷାନ ପ୍ରାଥମିକ ଶିକ୍ଷା ଉପରେ ଜୋର୍ ଦିଆଯାଉଛେ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। ଥାନାକେ ଅଭିଯୋଗ ନେଇକରି ଆସୁଥିବା ଲୋକଙ୍କର ଅଭିଯୋଗକେ ଧୈର୍ଯ୍ୟର ସହିତ ଶୁଣ ଆଉ ଲୋକଙ୍କୁ ଭଲ ବ୍ୟବହାର ଦେଖାଅ ବୋଲି ନୂଆ ପୁଲିସ୍ ଡିଜି ଯୋଗେଶ ବାହାଦୁର ଖୁରାନିଆ ରାଜ୍ୟ ପୁଲିସ୍ ବାହିନୀକେ ପରାମର୍ଶ ଦେଇଛନ୍। ଗଲାକାଲି ଆଭାସୀ ଜରିଏ ଭିନ୍ ଭିନ୍ ଜିଲ୍ଲାର ଏସ୍ପି ରେଞ୍ଜ ଆଇଜି ଆର୍ ଡିଆଇଜିମାନଙ୍କ ସାଙ୍ଗେ ଆଇନ ଶୃଙ୍ଖଳା ସ୍ଥିତି ଆର୍ ପୁଲିସ୍ ପ୍ରଶାସନିକ ବ୍ୟବସ୍ଥାର ସମୀକ୍ଷା ସମିତି ଡିଜିପି ଶ୍ରୀ ଖୁରାନିଆ ଏହି ପରାମର୍ଶ ଦେଇଛନ୍। ରାଜ୍ୟ ସାଇବର ଅପରାଧକେ ନିୟନ୍ତ୍ରଣ କରବାର ଉପରେ ବିଲ୍ ବୈଠକ ଥି ସେ ଜୋର୍ ଦେବାର ସହିତ ନକ୍ସଲ ଦମନ ଆର୍ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ନଜର ରଖବାର ଉପରେ ନିର୍ଦ୍ଦେଶ ଦେଇଥିଲେ। ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଏଡିପି ଆର୍ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଏବିପି ବାବଦର ଗୋଟିଏ ସମୀକ୍ଷା ବୈଠକ ଗଲାକାଲି ଭୁବନେଶ୍ୱର ଲୋକସେବା ଭବନରେ ହୋଇଯାଇଛି। ଏଥି ଅଧ୍ୟକ୍ଷତା କରିକରି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆକାଂକ୍ଷୀ ଜିଲ୍ଲା ଆଉ ବ୍ଲକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବାବଦେ ସୂଚନା ଦେଇଥିଲେ। ଭାରତ ସରକାରଙ୍କ ଅତିରିକ୍ତ ସଚିବ ଗୀତାଞ୍ଜଳି ଗୁପ୍ତାଙ୍କ ନେତୃତ୍ୱରେ ଏଡିପି ଆଉ ଏବିପି ବାବଦର ଅଧିକାରୀମାନେ ଏହି ଦୁଇ କାର୍ଯ୍ୟକ୍ରମର ସବୁ ଦିଗ ଉପରେ ତଥ୍ୟ ଉପସ୍ଥାପନ କରିଥିଲେ। ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗ ବହୁମୁଖୀ ଦାରିଦ୍ର୍ୟ କମାବାର ଆର୍ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗେ ଏହି ଦୁଇ କାର୍ଯ୍ୟକ୍ରମ ଆଗେ ନେବାର ବଡ଼ ଭୂମିକା ହେବା ବୋଲି କହିଥିଲେ। ବହୁ ପ୍ରତୀକ୍ଷିତ 301 କିଲୋମିଟର ଲମ୍ବା ଖୋର୍ଦ୍ଧା ରୋଡ୍ ବଲାଙ୍ଗୀର ରେଲପଥ ବଲାଙ୍ଗୀର ଆଡ଼ୁ ବୌଦ୍ଧକେ ଛୁଇଁଛି। 16.27 କିଲୋମିଟର ଲମ୍ବା ଝାରମୁଣ୍ଡା ବୌଦ୍ଧ ରେଲ୍ ସେକ୍ସନ୍ ତିଆରି କାମ ପୂରା କରାଯାଇକରି ଗଲାକାଲି ଏହି ନୂଆ ରେଲ୍ ଲାଇନ୍ଟି ସଫଳତାର ସହିତ ରେଲ୍ ଇଞ୍ଜିନ୍ ଚଲାଯାଇଥିଲା। ଆଗରୁ 29.75 କିଲୋମିଟର ଲମ୍ବା ସୋନପୁର ପୁରୁଣାପାଣି ଝାରମୁଣ୍ଡା ଭିତରେ ଥିବା ରେଲ୍ ସେକ୍ସନ୍କେ ନୂଆ ରେଲ୍ ନିରାପତ୍ତା ଆୟୁକ୍ତ ନିରୀକ୍ଷଣ କରିଥିଲେ। ଏହାଦେ ତକ୍ ଖୋର୍ଦ୍ଧା ରୋଡ୍ ବଲାଙ୍ଗୀର ରେଲ୍ ଲାଇନ୍ ପ୍ରକଳ୍ପର 183 କିଲୋମିଟର ରେଲ୍ ଲାଇନ୍ କାର୍ଯ୍ୟକ୍ଷମ ହୋଇପାରିଛି। ଖୋର୍ଦ୍ଧା ରୋଡ୍ନୁ ଦଶପଲ୍ଲା ତକ୍ ଆର୍ ବଲାଙ୍ଗୀରନୁ ଝାରମୁଣ୍ଡା ତକ୍ ରେଲ୍ ମାର୍ଗ କାମ ସରିଛି। ବୌଦ୍ଧଠାନୁ ପୁରୁଣା କଟକ ତକ୍ ପାଖାପାଖି 27 କିଲୋମିଟର ରେଲ୍ ଲାଇନ୍ ଆଇବା କିଛି ମାସ ଭିତରେ ପୂରା ହେବା ବୋଲି ଆଶା କରାଯାଉଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦ୍ମ ଅସିତ କୁମାର ତ୍ରିପାଠୀ ଗଲାକାଲି ଇସ୍ତଫା ଦେଇଛନ୍। ଏହି ଇସ୍ତଫା ପତ୍ରକେ ଗଲାକାଲି ଗ୍ରହଣ କରାଯାଇଥିବା ଯୋଜନା ଆଉ ସମନ୍ୱୟ ବିଭାଗ ତରଫରୁ କୁହାଯାଇଛି। ଶ୍ରୀ ତ୍ରିପାଠୀ 2020ରୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ଥିଲେ। କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କର ଧର୍ମପତ୍ନୀ ଝିଙ୍ଗିଆ ଓରାମଙ୍କର ପରଲୋକଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଭୀର ଶୋକ ପ୍ରକାଶ କରିଛନ୍। ମୁଖ୍ୟମନ୍ତ୍ରୀ କହିଛନ୍ ଯେ ଛନି ଧର୍ମପରାୟଣ ମିଷ୍ଠଭାଷୀ ସମାଜସେବୀ ଆଉ ପରୋପକାରୀ ମହିଳା ଭାବେ ସେ ସମସ୍ତଙ୍କ ପ୍ରିୟଭାଜନ ଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରିଛନ୍। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝିଙ୍କ ସହିତ ଅଲଗା ବ୍ୟକ୍ତିବିଶେଷମାନେ ଶ୍ରୀ ଓରାମଙ୍କର ଭୁବନେଶ୍ୱର ବାସଭବନରେ ପହଞ୍ଚିକରି ଶ୍ରୀ ଝିଙ୍ଗିଆ ଓରାମଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ରାସନ କାର୍ଡ ହିତାଧିକାରୀମାନଙ୍କୁ ଝନ୍ପିଛା 4 କେଜି ଚାଉଲ ଆର୍ କେଜେ ଗହମ ମିଳିବା ବୋଲି ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ମନ୍ତ୍ରୀ କହିଛନ୍ ଯେ ଲୋକଙ୍କର ଗହମ ଚାହିଦାକେ ନଜରଥି ରଖିକରି କେନ୍ଦ୍ର ପାଖେ ଏହି ପ୍ରସ୍ତାବ ରଖାଯାଇଥିଲା। ରାସନ କାର୍ଡ ହିତାଧିକାରୀମାନଙ୍କୁ ମିଳୁଥିବା ଚାଉଳର 20% ଗହମ ମିଳିବା ଏ ବାବଦେ କେନ୍ଦ୍ରମନ୍ତ୍ରୀଙ୍କ ସାଙ୍ଗେ ଆଲୋଚନା କରାଯାଇଛି ବୋଲି ସେ କହିଛନ୍। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆର୍ ଇତାର ଆଖରପାଖର ପଶ୍ଚିମବଙ୍ଗ ଉପକୂଲ ଆର୍ ତାର ତାକେ ଲାଗିକରି ଥିବା ବାଂଲାଦେଶ ଉପକୂଳନ ହୋଇଥିବା ଲଘୁଚାପର ପ୍ରଭାବ ଥି ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନ ବର୍ଷା ଲାଗି ରହିଛି। ଆଇବା 3 ଦିନ ତକ୍ ପଶ୍ଚିମ ଓଡ଼ିଶାର କେତେଟା ଜିଲ୍ଲା ସହିତ 14 ଜିଲ୍ଲାନ ଜବର ବର୍ଷା ହେବାର ଅନୁମାନ ରହିଛି। এছনির আঞ্চলিক খবর ইনসেসলা আরবেলর আঞ্চলিক খবর শুনি পারবে রাতে 7:02 মিনিট থেকে জুহার।